ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର, ଦେଶର 8000 ଜାଗାକୁ କରାଗଲା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମ। ମହାନଦୀ ଏଛେନ୍ତକ ନାଇନ ବନ୍ୟା ସ୍ଥିତି କହିଲେ ରାଜସ୍ୱ ମନ୍ତ୍ରୀ। ଆଜି ରାତି 9:58 1:26 ତକ ଦୃଶ୍ୟମାନ ହେବା ଏହି ବଛରର ଶେଷ ଚନ୍ଦ୍ରଗ୍ରହଣ। ଆଉ ସଫା ପବନ ଲାଗି ଦୌଡ଼ା ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ନୀଲିଆ ଆକାଶ ଲାଗି ଆନ୍ତର୍ଜାତୀୟ ସଫା ପବନ ଦିବସ। ସାରା ଦେଶେ ଆଜ 8000 ନୁ ଅଧିକା ଜାଗାନ ଏକାସାଙ୍ଗେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ବଛର ଏ ଦିବସର ବାର୍ତ୍ତା ଗର୍ବ ସେ ସ୍ୱଦେଶୀ ରହିଛି। ନୂଆଦିଲ୍ଲୀ ହୋଇଥିବାର ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମଟି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଯୋଗ ଦେଇକରି ଏ କାର୍ଯ୍ୟକ୍ରମ ଇଆଦେ ସାରା ଦେଶେ ଜନ ଆନ୍ଦୋଳନ ହୋଇଛି ବୋଲି କହିଛନ୍। ସୁସ୍ଥ ଆଉ ନିରୋଗ ରହିବାର ସହିତ ସ୍ୱଦେଶୀ ଦ୍ୱାରା ବ୍ୟବହାରକେ ତହକାବାରଟା ଏ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍। ମହାନଦୀ ଏଛେନ୍ତକ ବନ୍ୟା ତିଥି ଦେଖା ନାଇଁ ଦେଇ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ମହାନଦୀ 10,00,000 କ୍ୟୁସେକ୍ ନୁ ଅଧିକା ପାନ୍ ବୋହିଲେ ବନ୍ୟା ତିଥି ଦେଖାଯାଏସି। ଆଗ୍କେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛେ। ମାତ୍ର ବନ୍ୟା ପରିସ୍ଥିତି ଦେଖାଦେଲେ ମୁକାବିଲା ଲାଗି ରାଜସ୍ୱ ବିଭାଗ ତୟାର ଅଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସେଆଡ଼େ ରାଜ୍ୟର କେନ୍ସି ଜାଗାନ ବନ୍ୟା ତିଥି ନାଇଁନ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍। ହୀରାକୁଦ ଜଲଭଣ୍ଡାରର ପାନ୍ ଛଡ଼ାଯାଉଥିଲେ ଭିଲ୍ ମୁଣ୍ଡୁଲିନ ବିପଦ ସଙ୍କେତ ଦେଖା ନାଇଁ ଦେଇ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍। ଭୁବନେଶ୍ୱରଠାରେ ଆବାକେଲ ହେବାରକେ ଥିବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନିବାର୍ଯ୍ୟ କାରଣ ଲାଗି ନାହିଁ ହୁଏ। ଏଥିଲାଗି ପଞ୍ଜିକରଣ କରିଥିବା ଲୋକେ ଆବା ଶୁଣାଣି ବେଲ୍କେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଆବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକକୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏ ବଛରର ବିରଳ ପୂର୍ଣ୍ଣଚନ୍ଦ୍ରଗ୍ରହଣ ଏଚ୍ ହେବା। ଇ ମହାଜାଗତିକ ଦୃଶ୍ୟ ଭାରତର ସବୁ ଜାଗାନ ଦେଖାଯିବା। ରାତିରେ 9:58 ଥି ଗ୍ରହଣ ଲାଗ୍ବା ଓ ରାତି 11:01 ଥି ପୂର୍ଣ୍ଣଗ୍ରାସ ଗ୍ରହଣ ମୂଲ ହୋଇକରି ଡେରି ରାତି 1:26 ଥି ଗ୍ରହଣ ପୂରାପୂରି ଛାଡ଼୍ବା। ଚନ୍ଦ୍ରଗ୍ରହଣ ଲାଗି ଦିନର 12:57 ନୁ ପାକ ତ୍ୟାଗ ହୋଇଛି। ଏ ଗ୍ରହଣକେ ଖାଲି ଆଖିଥିବିଲ୍ ଦେଖି ହେବା ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍। ଚନ୍ଦ୍ରଗ୍ରହଣ ଲାଗି ଆଜି ପୁରୀ ଶ୍ରୀମନ୍ଦିରର ଖାସ୍ ନୀତିକାନ୍ତି କରାଯାଇଛି। ଗଲା ରାତି 2:00 ଦୁଆର ଫିଟାଯିବାର ସହିତ 2:40 ଭିତରେ ମଙ୍ଗଲ ଆଳତି ହୋଇଥିଲା। ତାର ଉତରୁ ସବୁଦିନିଆ ନୀତିକାନ୍ତି ମୂଲ ହୋଇକରି ଦିନର 12:30 ଶେଷ ହୋଇଥିଲା। ରାତି ଗ୍ରହଣ ଛିଲା ଉତରୁ ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଆଉ ଗ୍ରହଣ ଭୋଗ ନୀତି ସଙ୍ଗେ ଅଲଗା ନୀତିମାନ କରାଯିବା ବୋଲି ଆମର ସମ୍ଭାଦଦାତାନୁ ସୂଚନା ମିଳିଛି। ସମ୍ଭଲପୁର ସମଲେଶ୍ୱରୀ ମନ୍ଦିର ସକାଳର ମଙ୍ଗଲ ଆଳତି ଆଉ ବାକି ନୀତିକାନ୍ତି ଉତରୁ ଦିନର 11:45 ତକ ଦର୍ଶନ ଚାଲିଥିଲା। ତାର ଉତରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 43 ସ୍ଥାପନା ଦିବସ ଆଜି ପରିଷଦ ମୁଖ୍ୟ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇକରି ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ ହେ ବୋଲି କହିଛନ୍। ଏହି ଅବସରରେ ଅତିଥିମାନେ ସ୍ମରଣିକା ପ୍ରଜ୍ଞା ଆଉ ଏନ୍ଏସ୍ଏସ୍ର ବାର୍ଷିକ ବିବରଣୀ ବହି ଉନ୍ମୋଚନ କରିଥିଲେ। ତା' ଋତୁରୁ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଓଡ଼ିଶା ଅର୍ବାନ୍ ଏକାଡେମୀ ଜରିଆ ସହରାଞ୍ଚଳର ଗାଡ଼ି ପାର୍କିଂ ଉପରେ ଗୋଟିଏ ପରାମର୍ଶଦାତା କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାଟି ରାଜ୍ୟର ପ୍ରମୁଖ ଅଂଶୀଦାରମାନଙ୍କୁ ସହରୀ ଇଲାକାମାନଙ୍କେ ପାର୍କିଂକେ ନେଇକରି ଦେଖାଯାଉଥିବା ଆହ୍ୱାନର ସ୍ଥାୟୀ ବ୍ୟବହାରିକ ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସଫା ପବନ ଲାଗି ଦୌଡ଼ ବାର୍ତ୍ତା ନେଇକରି ଆଜ ପାଳନ ହୋଇଛି ନୀଲିଆ ଆକାଶ ଲାଗି ଅନ୍ତର୍ଜାତୀୟ ସଫା ପବନ ଦିବସ। ଏ ଅବସରରେ ଭୁବନେଶ୍ୱର ଫରେଷ୍ଟ ପାର୍କଠାରେ ଗୋଟିଏ ସଚେତନତା ସାଇକେଲ ଶୋଭାଯାତ୍ରା ହୋଇଯାଇଛି। ସଫା ପରିବେଶ ଆଉ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ଦେବାର ଲକ୍ଷ୍ୟଥି ଏ ରେଲି ଆୟୋଜନ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ବନ ସଂରକ୍ଷକ ପ୍ରମୁଖ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପବନକେ ସଫା ଓ ସୁରକ୍ଷିତ ରଖବାର ସଙ୍ଗେ ଭବିଷ୍ୟତ ପିଢ଼ିକେ ସଫା ସୁସ୍ଥ ଆଉ ସ୍ଥାୟୀ ପରିବେଶ ଦେବାଟା ଆମର କର୍ତ୍ତବ୍ୟ ହେ ବୋଲି କହିଛନ୍। ଏ ଅବସରରେ ସାଇକେଲ ଚଲାବାର ଉପରେ ବି ଜୋର ଦିଆଯାଇଥିଲା। ଭୁଦପୁନି ଅବସରରେ ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କର ଭାଗବତ ପୁରାଣର ଜନ୍ମୋତ୍ସବ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଗବତ ଗ୍ରନ୍ଥ ଓଡ଼ିଶାବାସୀଙ୍କର ସ୍ୱାଭିମାନ ଓ ଅସ୍ମିତାର ପରିଚୟ ବୋଲି ସାମାଜିକ ଗଣମାଧ୍ୟମଟି କହିଛନ୍। ଓଡ଼ିଆ ଜାତିର ସାହିତ୍ୟିକ ସାଂସ୍କୃତିକ ଆଉ ଆଧ୍ୟାତ୍ମିକ ଜାଗରଣଟି ଏହି ମହାନ ଗ୍ରନ୍ଥ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଶ୍ରୀମଦ୍ ଭାଗବତ ଓଡ଼ିଆ ଜୀବନର ଗୋଟିଏ ଜରୁରୀ ଅଂଶ ହେ ବୋଲି କହିଛନ୍। ରାଜ୍ୟର ଭିନ୍ନ ଭିନ୍ନ ଜାଗାରୁ ଆଜ୍ ଭାଗବତ ଜନ୍ମ ନୀତି ପାଳନ କରାଯିବାର ସହିତ ଭାଗବତ ପାଠ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଶୈନଗିରିଠାରେ ଥିବା ଯୋଗବିହାରନ ଭାଗବତ କଥାମୃତ ଆୟୋଜନ କରାଯାଇଛି। ଏହି ଅବସରରେ ଓଡ଼ିଆ ଭାଗବତ ଆଉ ସମାଜ ସ୍ୱର ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ବକ୍ତାମାନେ ଓଡ଼ିଆ ଭାଷାକେ ବରକସ କରବାର ଦିଗେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଅବଦାନ ସବୁଦିନ ମନେ ରହିବା ବୋଲି କହିଛନ୍। ଧର୍ମୀୟ ପରମ୍ପରାକେ ବଞ୍ଚାଇ ରଖିକରି ନୈତିକ ଶିକ୍ଷା ଆଉ ସମାଜ ଶିକ୍ଷା ଦିଗେ ଓଡ଼ିଆ ଭାଗବତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବୋଲି ବକ୍ତାମାନେ କହିଛନ୍। ଦେଶର ସାଧାରଣ ନାଗରିକମାନଙ୍କର ଆବଶ୍ୟକତାକୁ ନଜର ରଖିକରି ଆବା ପିଢ଼ିର ଜିଏସ୍ଟି ସଂସ୍କାର ନିଷ୍ପତ୍ତି ନିଆଯାଇଛି। ନୂଆ ଜିଏସ୍ଟି ନୀତି ଜରିଆରେ ଗରିବ ଆଉ ମଧ୍ୟବିତ୍ତ ପରିବାରମାନେ ଲାଭ ପାଇବାର ସହିତ ଏମ୍ଏସ୍ଏମ୍ଇ କ୍ଷେତ୍ରକେ ଭିଲ୍ ବହୁତଟେ ଲାଭ ମିଲ୍ବା। ଏଥିଲାଗି ଆମେରିକାର ଟାରିଫ୍ କଟକଣାକେ ଭିଲ୍ ଭାରତୀୟ ଅର୍ଥନୀତି ଉପରେ କେନ୍ସି ପ୍ରଭାବ ନାଇଁ ପକାଏ ବୋଲି ଝାରସୁଗୁଡ଼ା ଏଲ୍ଏନ୍ କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ତପନ କୁମାର ବାରିକ କହିଛନ୍।
ସ୍ୱାଗତ ଯୋଗ୍ୟ ଏଥିପାଇଁ ଯେ ଆମର ଯୋଉ ଏମ୍ଏସ୍ଏମ୍ଇ ସେକ୍ଟରରେ ଯୋଉ ଜିଏସ୍ଟିର ହେଭି ରେଟ୍ ଥିଲା, ବହୁତ ଗୋଟେ ଏମ୍ଏସ୍ଏମ୍ଇ କରୋନା ପରବର୍ତ୍ତୀ ସମୟରେ ପ୍ରାୟ ପ୍ରାୟ ବନ୍ଦ ହେଇଯାଇଥିଲା, ଯୋଉଠିକି ଯୋଉ ଆମର ପ୍ରଡକ୍ସନ ହେବାର କଥା, ଏମ୍ପ୍ଲୟମେଣ୍ଟ ହେବାର କଥା, ସେ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବରେ ଯୋଉ ମରିଯାଇଥିଲେ ସେମାନଙ୍କୁ ବଞ୍ଚିବାର ଗୋଟେ ନୂଆ ରାହା ମିଳିଲା ବୋଲି ନିଶ୍ଚିତ ଭାବରେ ଆମେ ଆଶା କରିବା। ତାପରେ ଏବେ ଯୋଉ ଟ୍ରମ୍ପଙ୍କ ଟେରିଫ୍, ଆମେରିକାର ରାଷ୍ଟ୍ରପତି ଯୋଉ 50% ଆମର ଭାରତ ଉପରେ ଟେରିଫ୍ ଲଗେଇଛନ୍ତି, ତାକୁ ବି ମୁକାବିଲା କରିବା ପାଇଁ ନିଶ୍ଚିତ ଭାବରେ ଯୋଉ ଜିଏସ୍ଟି ସରଳୀକରଣ କରାଯାଇଛି 5% ଏବଂ 18% ନିଶ୍ଚିତ ଭାବରେ ତାହା ବି ଆମକୁ ସ୍ୱାଗତ କରିବ। ବହୁତ ଗୁଡ଼ିଏ ଜିନିଷ ଯେମିତି ଯୋଉ ଲାଇଫ୍ ସେଭିଂ ମେଡିସିନ୍ ଇଭେନ୍ ଜିରୋ କରାହେଇଛି, ନିଶ୍ଚିତ ଭାବରେ ଲୋକଙ୍କର ଉପଭୋଗ ବଢିବ ଏବଂ ଯାହାଫଳରେ କି ଉତ୍ପାଦନ ବି ବଢିବ ଏବଂ ଏମ୍ପ୍ଲୟମେଣ୍ଟ ବି ଜେନେରେଟ୍ ହେବ।
ସୂଚନା ଅନୁସାରେ ଏବା 22 ତାରିଖ ନୁ ନୂଆ ଜିଏସ୍ଟି ଦର ଲାଗୁ ହେବା। ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା ତରଫରୁ 5ମ ବାର୍ଷିକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଆଜି ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ଭିନ୍ ଭିନ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇକରି ପ୍ରବନ୍ଧ ଲେଖା, ଚିତ୍ରାଙ୍କନ, ସ୍ଲୋଗାନ ଲେଖବାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମହିଳା ଏସ୍ଏସ୍ଟିମାନଙ୍କ ଭିତରେ ରଙ୍ଗୋଲି ଆଉ ଝୁଟି ପ୍ରତିଯୋଗିତା ଭିଲ୍ କରାଯାଇଥିଲା। ଏହି ଅବସରରେ ନିଶାମୁକ୍ତ ଭାରତ ଅଭିଯାନ ବିଷେଥି ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ସଭାତି ନିଶା ସେବନର କୁପରିଣାମ ବାବଦେ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ନ ରାଜସ୍ୱ ସଂଘର ସମୀକ୍ଷା ବୈଠକ ଆଜି ହୋଇଯାଇଛି। ଏଥି ଜିଲ୍ଲା ରାଜସ୍ୱ ଅଧିକାରୀଙ୍କ ସହିତ ଅଲଗା ଅଧିକାରୀମାନେ ଯୋଗ ଦେଇକରି ରାଜସ୍ୱ ଆଦାୟ ବାବଦ ତଥ୍ୟ ଉପସ୍ଥାପନ କରିଥିଲେ। ଚାଷଜମି ନାଇଥିଲା ଲୋକ ସରକାରୀ ନିୟମ ଅନୁସାରେ ଜମି ଲିଜ୍ ଦିଆଯିବା, ଯେଉଁଥିଲାଗି ଗରିବ ଲୋକେ ଭିଲ୍ ସରକାରଙ୍କର ଭିନ୍ ଭିନ୍ ଯୋଜନାତେ ସାମିଲ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍। ନୂଆପଡ଼ା ଜିଲ୍ଲାକେ 27,000 ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଛି। 26 ପେକ୍ସ ଜରିଆ ଆଉ କେତେଟା ଡିଲର ଜରିଆ ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିଲ୍ଲା ନ ସୁରୁଖୁରୁତି ସାର ଯୋଗାଣ ଚାଲିଛି ବୋଲି ଆମର ସମ୍ଭାଦଦାତାଙ୍କ ତରଫରୁ ସୂଚନା ମିଳିଛି। ବିହାରର ରାଜଗୀରଠାରେ ଏସିଆ କପ୍ ପୁରୁଷ ହକି ଚାମ୍ପିୟନ୍ସିପ୍ର ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ଉତରୁ ଭାରତ ଆଉ କୋରିଆ ଭିତରେ ଖେଳାଯିବା। ଗଲାକାଲି ଚାଇନାକେ 7-0 ହରେଇକରି ଭାରତ ଫାଇନାଲ୍କେ ପହଞ୍ଚିଛେ। 4 ଫାଇନାଲ୍ ଜିତିଥିବାର ଭାରତ ଇଥର ଭିଲ୍ ଟାଇଟିଲ୍ ହାସଲ କରବାର୍କେ ଜୋରଦାର ଚେଷ୍ଟା ଚାଲିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏବା ମାସ 28 ITTF ATTU ଏସିଆନ୍ ଟେବୁଲ୍ ଟେନିସ୍ ଟିମ୍ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ହେବା। ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘର ଘୋଷଣା ଅନୁସାରେ ଅକ୍ଟୋବର 11-15 ତକ୍ ଇ ପ୍ରତିଯୋଗିତାର ଆୟୋଜନ କରାଯିବା। ଆଗନୁ ଇତାଲ ସିଙ୍ଗିଲ୍, ଡବଲ୍ସ ଆଉ ମିକ୍ସଡ୍ ଖେଲ୍ କାଜାକସ୍ତାନର ସରିଥିବା ବେଲ୍କେ ଦଳଗତ ପ୍ରତିଯୋଗିତା ଭୁବନେଶ୍ୱରନ ଖେଳାଯିବା। ସମ୍ବଲପୁର କାଏସିର ଖେଲପଡ଼ିଆନ ଚାଲିଥିବାର ସୈରେନ୍ଦ୍ର ନାୟକ ସ୍ମାରକୀ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଥି ଆଜ୍ ଗୁରୁନାନକ ପବ୍ଲିକ୍ ସ୍କୁଲ୍ ଆଉ ସେଣ୍ଟ ଜେଭିୟର ହାଇସ୍କୁଲ୍ ଭିତରେ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ଟି 7-0 ଦେଇକରି ଗୁରୁନାନକ ସ୍କୁଲ୍ ଜିତିଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟିଏ ଘୂର୍ଣ୍ଣିବଳୟ ବନିଛି। ଏତାର ପ୍ରଭାବତି ଏବା 4 ତକ୍ ଓଡ଼ିଶାନ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବା 24 ଭିତରେ କଲାହାଣ୍ଡି, ବଲାଙ୍ଗୀର ସହିତ ରାଜ୍ୟର 8 ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରନ ଜଳସ୍ତର କମ୍ବାନୁ ଆଜି ଫେର୍ 8 ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 4 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଶେଷ ମୁଖ୍ୟ ଖବର ଫେର୍ ଖେ ଦେଶର 8000 ଜାଗାନ କରାଗଲା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକଲ କାର୍ଯ୍ୟକ୍ରମ। ମହାନଦୀନ ଏଛନ୍ତକ ନାଇନ ବନ୍ୟା ତିଥି କହିଲେ ରାଜସ୍ୱ ମନ୍ତ୍ରୀ। ଆଜି ରାତି 9:58 ରୁ 1:26 ତକ ଦୃଶ୍ୟମାନ ହେବା ଏହି ବଛରର ଶେଷ ଚନ୍ଦ୍ରଗ୍ରହଣ। ଆଉର ସଫା ପବନ ଲାଗି ଦୌଡ଼ା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ନିଲିଆ ଆକାଶ ଲାଗି ଆନ୍ତର୍ଜାତୀୟ ସଫା ପବନ ଦିବସ। ଆଜିର ଆଞ୍ଚଳିକ ଖବରର ଶେଷ ହେଲା। ଜୁହାର।